ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର, ପହିଲା ମୁଖ୍ୟ ଖବର। ଶ୍ରୀଗୁଣ୍ଡିଚା ମନ୍ଦିର ନ ପହଞ୍ଚିଲା ମହାପୁରୁଙ୍କର ତାଳଧ୍ୱଜ, ଦର୍ପଦଳନ ଆର୍ ନନ୍ଦୀଘୋଷ ରଥ। ଆଇବାକାଲ ହେବା ଆଡ଼ପ ମଣ୍ଡପ ବିଜେ। ପରିବେଶ ବିନା ମୁନୁଷ ବଞ୍ଚବାର ଅସମ୍ଭବ କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସରକାରୀ ଜମି ଦଖଲକାରୀଙ୍କୁ ହଟାବାର୍କେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ଆଉର୍ ରାଜ୍ୟର ଦୁଇ ଅଲିମ୍ପିକ୍ ପ୍ରତିଯୋଗୀଙ୍କ ଲାଗି ପ୍ରୋତ୍ସାହନ ଟଙ୍କା ଘୋଷଣା କଲେ ରାଜ୍ୟ ସରକାର। ଗୁଣ୍ଡିଚା ମନ୍ଦିର ପାଖେ ମହାପୁରୁମାନଙ୍କର ତିନି ରଥ ଆଜି ପହଞ୍ଚିଛେ। ଇ ବଛର ଗୁଣ୍ଡିଚା ଯାତ୍ରା ଦୁଇ ଦିନ ହେଉଥିବାରୁ ଗଲାକାଲ ବଡ଼ଦାଣ୍ଡନ ଅଟକିଥିବା ତିନି ରଥକେ ଆଜି ସକାଳ ବେଳା 8:30 ଫେରଖାଏ ଘିଚା ହୋଇଥିଲା। ଦିନର 2:40 ତକ ମହାପୁରୁମାନଙ୍କର ତିନି ରଥ ଶରଧାପାଲିନ ପହଞ୍ଚିଥିଲା। ପହେଲା ବଳଭଦ୍ରଙ୍କର ତାଳଧ୍ୱଜ ରଥ, ତାରୁତ୍ର ସୁଭଦ୍ରାଙ୍କର ଦର୍ପଦଳନ ଆର୍ ଶେଷେ ମହାପୁରୁ ଶ୍ରୀଜଗନ୍ନାଥଙ୍କର ନନ୍ଦୀଘୋଷ ରଥକେ ଭକ୍ତମାନେ ଗୁଣ୍ଡିଚା ମନ୍ଦିର ଆଡ଼କେ ଘିଚିକିରି ପହଞ୍ଚାଇଥିଲେ। ଆଜି ସକାଳେ ରଥ ଉପରେ ମହାପୁରୁମାନଙ୍କର ମଙ୍ଗଳ ଆଳତୀ ନୀତି ହୋଇଥିଲା। ଇତାରୁତ୍ର ଅବକାଶ ପୂଜା କରାଯାଇକରି ରଥ ଘିଚା ମୂଲ ହୋଇଥିଲା। ସିଆଡ଼େ ଆଇବାକାଲ ରଥ ଉପରେ ସନ୍ଧ୍ୟା ଆଳତୀ ନୀତି ସର୍ବା ଋତୁ ମହାପୁରୁମାନଙ୍କର ଆଡ଼ପ ମଣ୍ଡପ ବିଜେ ନୀତି ହେବା ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର ପାଖର ହରିଡ଼ା ମଦାଠାରେ ଥିବା ବ୍ରହ୍ମକୁମାରୀଙ୍କର ଡିଭାଇନ୍ ରିଟ୍ରିଟ୍ ସେଣ୍ଟରକେ ଉଦ୍ଘାଟନ କରିଛନ୍। ଏ ଅବସରରେ ଉଦ୍ବୋଧନ ଦେଇକରି ସେ କହିଛନ୍ ଯେ ପରିବେଶ ବିନା ମୁନୁଷ ବଞ୍ଚବାରଟା ଅସମ୍ଭବ। ପ୍ରକୃତି ସାଙ୍ଗେ ମିତ୍ରତା କରିକରି ପ୍ରକୃତି ଅନୁକୂଳ ଜୀବନଯାପନ କରବାର ଏଛନିର ଆବଶ୍ୟକତା ଏ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍। ଏ ଅବସରରେ ଶ୍ରୀମତୀ ମୁର୍ମୁ ଲାଇଫ୍ ଫର୍ ସଷ୍ଟେନେବିଲିଟି ଅଭିଯାନର ଭିଲ୍ ଶୁଭାରମ୍ଭ କରିଛନ୍। ଇତାର ଆଗନୁ ରାଷ୍ଟ୍ରପତି ଐତିହାସିକ ଉଦୟଗିରି ଗୁମ୍ଫା ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ରାଷ୍ଟ୍ରପତି ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏଏସ୍ଆଇର ଅଧିକାରୀମାନଙ୍କ ସାଙ୍ଗେ ଏହି ପର୍ଯ୍ୟଟନ ସ୍ଥଳୀର ବିକାଶ ବାବଦେ ଆଲୋଚନା କରିଥିଲେ। ସେନ୍ତା ରାଷ୍ଟ୍ରପତି ଆଜି ବିଭୂତି କାନୁନଗୋ କଲେଜ ଅଫ୍ ଆର୍ଟ୍ସ ଆଣ୍ଡ କ୍ରାଫ୍ଟସ୍ ଆଉ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିକରି ଛାତ୍ରଛାତ୍ରୀମାନଙ୍କ ସାଙ୍ଗେ ଭାବ ବିନିମୟ କରିଥିଲେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆଜି ସକାଳେ ପୁରୀ ସମୁଦ୍ର ବେଳାଭୂମିତି କେତେ ସମୟ ରହିଥିଲେ। ଏ ସମୟଥି ତାଙ୍କର ଅନୁଭୂତି ପ୍ରକାଶ କରିକରି କହିଛନ୍ତି ଯେ ଜଙ୍ଗଲ, ପାହାଡ଼, ନଦନଦୀ ଆର୍ ସାଗର ବେଳା ମିଶିକିରି ଗଢ଼ି ଉଠିଥିବାର ପ୍ରକୃତିର ଆମେ ଅଂଶବିଶେଷ। ସବୁଦିନିଆ ଜୀବନର ଧାଁଧଉଡ଼ ଭିତରେ ମନୁଷ୍ୟ ପ୍ରକୃତିଠାନୁ ଦୂରେଇ ଯାଇକରି ନିଜର ସାମୟିକ ସୁଖ ଲାଗି ପ୍ରକୃତିକେ ଶୋଷଣ କରିଚାଲିଛେ ବୋଲି ରାଷ୍ଟ୍ରପତି କହିଛନ୍ତି। ଆଇବାକାଲ ଓଡ଼ିଶା ଗସ୍ତର ଶେଷ ଦିନେ ରାଷ୍ଟ୍ରପତି ଭୁବନେଶ୍ୱରର ଜାତୀୟ ବିଜ୍ଞାନ ଶିକ୍ଷା ଆଉ ଅନୁସନ୍ଧାନ ସଂସ୍ଥାନ ନାଇଜରର ସମାବର୍ତ୍ତନ ଉତ୍ସବଟି ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଇତାରୁତ୍ରୁ ସେ ଦିଲ୍ଲୀ ଫେରିଯିବେ ବୋଲି ସୂଚନା ମିଳିଛି। ରାଜ୍ୟ ସରକାରୀ ଜମିନୁ ବେଆଇନ ଦଖଲ ହଟାବାରକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଗାଁ ଆର୍ ସହର ଇଲାକାନୁ ବେଆଇନ ଭାବେ ଦଖଲ ହୋଇଥିବାର ସରକାରୀ ଜମିକେ ଜଲ୍ଦି ଦଖଲମୁକ୍ତ କରବାର ଲାଗି ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାରୀ ଜମିମାନ ବିକାଶ ଆଉ ଜନକଲ୍ୟାଣ କାମ ଲାଗି ବ୍ୟବହାର ହେବାରକେ ଅଛି। ହେଲେ ଜବରଦଖଲ ଲାଗି ବିକାଶ କାମଥି ବାଧା ହେଉଥିବାରୁ ଇଟାକେ ହଟାବାରକେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଜବରଦଖଲ ହେବାର ଉତ୍ତରୁ ସରକାରୀ ଜମି ଚାରିଆଡ଼ୁ ଘେରବାର ସହିତ ସାଇନ୍ବୋର୍ଡ଼ ଲଗାବାର ଲାଗି ଭିଲ୍ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଥିବା ସରକାରୀ ଆର୍ ବେସରକାରୀ ଇଞ୍ଜିନିୟରିଂ କଲେଜ ଆଉ ଘରୋଇ ବିଶ୍ୱବିଦ୍ୟାଳୟ ବୈଷୟିକ ପାଠ୍ୟକ୍ରମଥି ନାଁ ଲେଖାବାର ଲାଗି ଓଜେଇଇ କାଉନ୍ସେଲିଂ ମୁଲ୍ ହୋଇଛେ। ଛାତ୍ରଛାତ୍ରୀମାନେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ୱେବ୍ସାଇଟ୍ଥି ଲଗ୍ଇନ୍ କରିକରି ପଞ୍ଜୀକରଣ କରବାର ସହିତ କାଉନ୍ସେଲିଂ ବାବଦେ ବିସ୍ତୃତ ତଥ୍ୟ ପାଇପାରିବେ। ଭିନ୍ ଭିନ୍ ପାଠ୍ୟକ୍ରମ ଲାଗି ଅଗଷ୍ଟ 17 ତକ ତିନିଟା ଖେପେ ନାଁ ଲେଖା ହେବା ବୋଲି ଓଜେଇଇ ତରଫ କୁହାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପୁରୀନ ଜଗଦ୍ଗୁରୁ ରାମାନନ୍ଦାଚାର୍ଯ୍ୟ ଶ୍ରୀ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ଭେଟିଛନ୍। ଗୋଟିଏ ସାମାଜିକ ଗଣମାଧ୍ୟମ ପୋଷ୍ଟଥି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ଜଣେ ଆଧ୍ୟାତ୍ମିକ ଗୁରୁ ଆଉ ସମାଜ ସଂସ୍କାରକ। ତାଙ୍କର ମାର୍ଗଦର୍ଶନ ଆମର ସମାଜ ଲାଗି ସବୁବେଳେ ବାଟ ଦେଖଉ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
लेकिन अब ऐसा नहीं।
FIR करना आसान नहीं,
आसान बन गया अब।
पता नहीं जांच में कुछ हो भी रहा है या नहीं।
अब पूरी जानकारी मिलेगी।
क्या मोबाइल में जो फोटो है उसे सबूत मानेंगे? वो
माना जाएगा दोस्त।
छोड़ो कल की बातें, कल की बात पुरानी, नए कानून लिखेंगे नए भारत की कहानी। ये नई आजादी, ये नई आजादी।
ये सुधारवादी हैं, नहीं है ये दंड प्रधान। टेक्नोलॉजी का अधिक उपयोग, मिलेगा तेज न्याय। पीड़ित को ये देते हैं कई नए अधिकार। अपराधों के लिए हैं इसमें कड़े प्रावधान। न्याय केंद्रित कानून लिखेंगे अब नए भारत की कहानी।
नए आपराधिक कानून 1 जुलाई 2024 से लागू। आजाद भारत, अपने कानून।
आयबा पेरिस ओलंपिक्स थी भारतर प्रतिनिधित्व करबार के योग्य होइथिबार ओडिसार जेबलिन थ्रो लागि किशोर जेना आर हॉकी खेलाली अमित रोहिदास को राज्य सरकार प्रोत्साहन टंका देबा लागि घोषणा करिछन। मुख्यमंत्री मोहन चरण माझी दुई जनकर लागि 15 लाख टंका घोषणा करिछन। मुख्यमंत्री कहिछन जे पेरिस ओलंपिक्स थी भाग नेबा लागि योग्य होइथिबार दुई खेलाली निजर जन्म माटी सहित ओडिसार गौरव बढ़ेछन। सेमानकर अदम्य इच्छा शक्ति, कठिन परिश्रम, निष्ठा आर अध्यवसाय राज्य युव प्रतिभामानकु प्रेरणा जोगाबा बोली मुख्यमंत्री श्री माझी कहिछन। सियाडे राज्य खेलालीमानकर सर्वांगीन विकास आउ सेमानकर सपन के साकार करबा लागि राज्य सरकार दरकारी भित्तिभूमि, आर्थिक सहाज आर सबु सुविधा सुजोग जुगे देबे बोली मुख्यमंत्री श्री माझी कहिछन। नुआपड़ा जिल्ला न 1452 जनकर रक्त सिकुली रोग चिन्हट होइथिबार जनापड़िछे। गला जून मासर 19 तारीख नु ई मासर 3 तारीख तक जिल्लार 5 ब्लक आर 3 विज्ञापित अंचल परिषद सहित 131 ग्राम पंचायतर 654 गांव रक्त सिकुली रोग बाबदे सचेतनता सृष्टि करा जायथिला। एछेन तक 43,000 लोकर रक्त नमूना परीक्षा करा जायथिबार नेगरी जिल्ला अतिरिक्त मुख्य स्वास्थ्य अधिकारी गुरुप्रसाद जेना कहिछन। आकांक्षी जिला भावे कलाहांडी जिला न संपूर्णता अभियान मूल हिछे। ई अवसरे आज गुटे गणदौड़ आयोजित हेतला। कलाहांडी सांसद मालविका केशरी देव ई गणदौड़र शुभारंभ करिकरी कलाहांडी जिला के आकांक्षी जिला हिसाबे गढ़भार लागि समकर उद्यम आ परिश्रम दरकार बोली कहिथिले। ई कार्यक्रम थी लांजीगढ़ विधायक प्रदीप दिसारी, मां माणिकेश्वरी विश्वविद्यालय कुलपति संजय शतपथी, जिला योजना और पर्यवेक्षण उपनिर्देशक श्रीकांत दलई प्रमुख जोग दैथिले। शेषे गणदौड़र कृति छात्र छात्री मानकु पुरस्कार दिया जायथिला। संबलपुर कटक 55 नंबर जातीय राजपथर रेढ़ाखोल थाना अधीनती थिबार बेतगड़ पाखे आज सखाले गुटे गाड़ी धक्का थी घटना जगान जने महिलांकर जीवन जाइछे। महिला जनक चली चली जाउथबार बेला गुटे अजणा गाड़ी धक्का देगिरी फेरार हो जाइथिला। बरगढ़ जिला ब्लॉक ग्रांड शिक्षक संघर जिला स्तरीय संवर्धना आज बरगढ़ हिंदी बालक उच्च विद्यालय हो जाइछे। विश्वनाथ बेहरांकर अध्यक्षताती हेतिबार सभाती विधायक अश्विनी षडंगी, इराशिष आचार्य, सनत कुमार गड़तिया आर निहार महानंदकु ई अवसरे संवर्धना दिया जाइथिला। चाकरी सर्तावली आर पूर्णा पेंशन समस्या बाबदे विधायकमानक नजरके अना जाइथिला। रथयात्रा अवसरे आज बरगढ़ बीजेपी युवमोर्चा नगर कमिटी तरफ जातीय राजपथ डाकबंगलाठाने गोटे रक्तदान शिविर हो जाइछि। ई शिविर के बरगढ़ विधायक अश्विनी षडंगी उद्घाटन करिथिबार बेले सम्मानित अतिथि भावे भटली विधायक इराशिष आचार्य जोग दैथिले। ई शिविर थी 41 यूनिट रक्त संग्रह हेथिला। बौद्ध जिलार पाताली श्रीक्षेत्र ठाने आज तृतीया तिथिन श्रीजगन्नाथंकर बासी रथयात्रा हो जाइछि। सेंता जिलार बौद्ध सहर बुटुपाली पाताली श्रीक्षेत्र, नायकपड़ा गुंफा, बौद्ध ब्लक नारायण नगर, साहजपाल, बांसुणीगढ़ नभिल रथयात्रा होइछि। राजाराजुड़ा अमलनु जिलार बहुत जगान तृतीया तिथि थी श्रीजगन्नाथंकर बासी रथयात्रा हो आसुछि। सारा राज्य एछन दक्षिण पश्चिम मौसुमी वायु सक्रिय रहिछे। इतार प्रभाव थी राज्य भिन्न भिन्न इलाकान वर्षा होउछे। आइबा 24 घंटा भितर दक्षिण ओडिसार बहुत जगान घड़घड़ी सांगे वर्षा हबार संभावना रहिछे। सेंता उत्तर ओडिसार केतेटा जगान भिल वर्षा हेपारे बोली आंचलिक पाणीपाग विज्ञान केन्द्र तरफ सूचना मिलिछे। श्रीगुंडीचा मंदिर न पहुंचिला महाप्रभुकर तालध्वज, दर्पदलन आउ नंदीघोष रथ। आइबा काल हेबा आड़प मंडप विजे। परिवेश बिना मनुष्य बंचवार असंभव कहले राष्ट्रपति द्रौपदी मुर्मू। सरकारी जमी दखलकारी हटावार के जिलापाल निर्देश देले मुख्यमंत्री। आउर राज्य दुई ओलंपिक प्रतियोगी लगे प्रोत्साहन टंका घोषणा कले राज्य सरकार। आज आंचलिक खबर इन शेष जुहार।